ଥର କୁହନ୍ତୁ ହଁ କହୁନାହାନ୍ତି ନା ମୋବାଇଲ ତମ 38 ନମ୍ବର ୱାର୍ଡ ବାଲପଟରେ
ମୋ ନାଁ ସବିରାଣୀ ରେଖା ମୁଁ ରହୁଛି 38 ନମ୍ବରରେ ଆଉ ଗରମ ତ ଅଧିକା ହଉଛି ଆମେ ମାନେ ଘରେ ରହିପାରୁନୁ ଆଉ କଣ କହିବି ଆଉ ଆଉ ପାଣି ସମସ୍ୟା ଟିକେ ତ ଯୋଉ ଆସୁଛି ଖାଇଲେ ଟିକେ ବସୁ ଗରମ ଯୋଗୁ ଆଉ ଟିକେ ଥଣ୍ଡା ପଡିଲେ ଟିକେ ଭଲ ଲାଗୁଛି ଆଉ ଗରମ ତ ଆମେ ଯାଇ ଗଛ ଗୁଡା କୋଉଠି ଟିକେ ଥାଇଦେବୁ ଆଉ ଥଣ୍ଡାରେ ଟିକେ ରହିବା ପାଇଁ ଆଉ ଏତେ ଆଗରୁ ତ ଗରମ ଏତେ ନଥିଲା ଏବେ ପଡିବା ତ ମାନେ
ଜଳବାୟୁ
ପରିବର୍ତ୍ତନ ହେଲା କଣ ଅସୁବିଧା ହଉଛି ଆଉ କଣ କଣ କରିବ
ଧନ୍ୟବାଦ।